ଗଳ୍ପ ସୁଅ ମୋହର ପତର ଗାଳ୍ପିକ ପ୍ରାଣବନ୍ଧୁକର ଅପର୍ତ୍ତି କ୍ଷେତରେ ହଳ କରୁଛି, ତାର ଚିକ୍କଣ କଳା ବଳିଷ୍ଠ ଦେହରୁ ଝାଳ ପାଣି ପରି ବୋହିଯାଉଛି। ହଳ କରୁ କରୁ ଅପର୍ତ୍ତି କେତେ କ'ଣ ଭାବି ଯାଉଛି, ଭାବୁ ଭାବୁ ଲଙ୍ଗଳ କଣ୍ଟି ଉପରେ ତା ହାତ କୋହଳ ହୋଇଗଲେ। ବଳଦ ଦୁଇଟା ଧିମେଇ ଚାଲୁଛନ୍ତି। ଅପର୍ତ୍ତି ଡାଣ ହାତରେ ପାଞ୍ଚଣଟାରେ ବଳଦ ଦୁଇଟାକୁ ପିଟୁ ପିଟୁ କହି ଉଠେ, ରାଣ୍ଡର ବଲ୍ ଚଙ୍କୁ ନାହାନ୍ତି ମୋଟେ। ବଳଦ ଦୁଇଟା ଟିକେ ଜୋରରେ ଚାଲିବାକୁ ଆରମ୍ଭ କଲେ ଅପର୍ତ୍ତି ପୁଣି ତାର ଭାବନା ରାଜ୍ୟକୁ ଫେରିଯାଏ। ତାର ଭାବିବାକୁ ଆଜି ଅନେକ କଥା, 8-9 ବର୍ଷର ଘଟଣା, ଛବି ଭଳି ସେଗୁଡ଼ାକ ତା ଆଖି ଆଗରେ ଭାସି ଯାଉଛି, କାଲି ଭଳି ମନେ ହେଉଛି ସେସବୁ କଥା। ଅପର୍ତ୍ତିକୁ ଆଶ୍ଚର୍ଯ୍ୟ ବି ଲାଗୁଛି, ଏଇ 8-9 ବର୍ଷରେ ଆଗରୁ ସବୁ ଯେମିତି ଭଲ ଥିଲା, ଲୋକେ ଦୁଃଖେ ସୁଖେ ଶାଗ ପେଜ ଖାଇ ଆରାମରେ ଚଳି ଯାଉଥିଲେ, କୁଆଡ଼ୁ ଆସିଲା ଏ ହିନମାନିଆ ଲଢ଼େଇ, ସବୁ ବଦଳେଇ ଦେଇଗଲା। ଇଂରାଜୀ ସରକାର ସିଆଡ଼େ କେଉଁ ଜର୍ମାନୀ ନା କ'ଣ କା ସାଙ୍ଗରେ ଯୁଦ୍ଧ ଲାଗିଲା, ଆମର କ'ଣ ଗଲା ସେଉଠୁ, କହିଲେ କ'ଣ ନା ଜାପାନୀ ମାଡ଼ି ଆସୁଛି ଆମ ଦେଶକୁ ନେଇଯିବ, ଲଢ଼େଇକି ବାହାରି ପଡ଼। କି ହୋ, ଜାପାନୀ ନେଲେ କେତେ, ଇଂରାଜୀ ନେଲେ କେତେ, ଆମର କେଉଁ ଦୁଃଖ ଯାଉଛି, ଯିଏ ନେବ ଆମ ଉପରେ ସେ ରାଜା ହେବ, ସିଏ ତା ଦେଶକୁ ସବୁ ଲୁଟ୍ କରି ବହି ନେବ। ଏବେ ତ ଯୁଦ୍ଧ ସରିଲାଣି 3-4 ବର୍ଷ ହେଲା, ଜିନିଷପାତିର ଦରଦାମ କମନ୍ତା କ'ଣ ଆହୁରି ଆହୁରି ବଢ଼ି ଚାଲିଛି। ଅପର୍ତ୍ତିକୁ ବଡ଼ ଆଶ୍ଚର୍ଯ୍ୟ ଲାଗେ, ଯୁଦ୍ଧ ହେଉଛି କେଉଁଠି, ଜିନିଷ ମହଙ୍ଗା ହେଉଛି କେଉଁଠି। ଆଗ ଆଗ ଅପର୍ତ୍ତି ଆଉ ଅପର୍ତ୍ତି ଭଳି ଲକ୍ଷ ଲକ୍ଷ ଚାଷୀ ଏହାର ଭେଦ ପାଇଲେନି। ଲଢ଼େଇ ହେବାର କେତେ ମାସ ପରେ ଯେତେବେଳେ ଉଡ଼ାଜାହାଜ ଗୁଡ଼ାକ ଅପର୍ତ୍ତି ହଳ କଲାବେଳେ ତା ମୁଣ୍ଡ ଉପର ଦେଇ ଉଡ଼ିଯାଆନ୍ତି ଘଁ ଘଁ କରି, ସେ ହଳ ଛାଡ଼ିଦେଇ ହିଡ଼ ପାଖ ବୁଦାମୂଳେ ଲୁଚିଯାଇ ଭୟାର୍ଥ ଆଖିରେ ସେଗୁଡ଼ାକ ଆଡ଼କୁ ଚାହିଁ ରହେ। ବଳଦ ଦୁଇଟା ବି କାନ ତରାଟି ଅତର୍ଛିଆ ଅମୁହା ଦୌଡ଼ନ୍ତି ହଳ ଜୁଆଳି ସାଥିରେ। କିଛି ଦିନ ପରେ ତା ଭୟ କଟିଗଲା, ଏକ ସାଙ୍ଗେ 8-10 ଉଡ଼ାଜାହାଜ ତା କ୍ଷେତ ଉପର ଦେଇ ଉଡ଼ିଗଲା ବେଳେ ତାକୁ ଭାରି ଖୁସି ଲାଗେ। ତାର ମନେ ହୁଏ ଉଡ଼ାଜାହାଜ ଗୁଡ଼ାକ ତାଙ୍କ ଗାଁ ଉପର ଦେଇ ଯେତେବେଳେ ଉଡ଼ିଯାଉଛନ୍ତି, ନିଶ୍ଚୟ ଏଇ ପାଖରେ କେଉଁଠି ଯୁଦ୍ଧ ଲାଗିଛି, ଆଉ ସେ ଯୁଦ୍ଧରେ ତାଙ୍କ ଗାଁ ସେ ସମସ୍ତେ ଯେମିତି ଭାଗ ନେଇଛନ୍ତି। ଯୁଦ୍ଧର ଏଇ କାଳ୍ପନିକ ଅନୁଭୂତି ତା ମନରେ ଖୁବ୍ ଉତ୍ତେଜନା ଓ ଆନନ୍ଦ ଖେଳେଇ ଦେଇଛି। କ୍ରମେ ସେ ଉତ୍ତେଜନା ତାର ସ୍ୱାଭାବିକ ଗତିରେ କମି ଆସିଛି, ଦିନେ ନୁହେଁ ଅଧେ ନୁହେଁ ବର୍ଷ ବର୍ଷ ଧରି ଯୁଦ୍ଧ ଲାଗିଛି, କିନ୍ତୁ ଯୁଦ୍ଧର ଚିତ୍ର ଅପର୍ତ୍ତି ଦେଖିବାକୁ ପାଉନି। କେତେଦିନ ବା ସେ ଉତ୍ତେଜନା ରହନ୍ତା, ଲଢ଼େଇ ଯେଉଁଠି ଲାଗୁ, ଅପର୍ତ୍ତି ମନରେ ଆସିଛି ବିଷାଦ, ସବୁ ଜିନିଷର ଦାମ ବଢ଼ିଗଲା, କିରାସିନି ଚାଉଳ ଲୁଗା ତ ଆଉ ମିଳିବାକୁ ନାହିଁ, ଚାଉଳ ଟଙ୍କାକୁ 2 ସେର, ସେ ବି ଘୋଡ଼ା ଦାନା, ସେଥିରେ ବି କିଳା ପୋତେଇ, ଡିବିରି ଖଣ୍ଡକରେ ଧୂଳି ଆଙ୍ଗୁଠି ବହଳରେ ଜମିଗଲାଣି, ତୋପେ କିରାସିନ ବି ତାକୁ ମିଳୁନି। ରାତି ଅନ୍ଧାରରେ ଯିବା ଆସିବା କରିବାକୁ ତ ନିଜର କିଛି କଷ୍ଟ ହେଉନି, କିନ୍ତୁ ତା ବୁଢ଼ୀମା ଦିନବେଳେ ବି ଆଖିକି ଭଲ ଦିଶୁନି, ସନ୍ଧ୍ୟା ହେଲା ପରେ କୁଆଡ଼େ ଟିକିଏ ଗୋଡ଼ ବଢ଼େଇଲେ କଚଡ଼ା ଖାଏ। ଅପର୍ତ୍ତି କେତେଥର ବୁଢ଼ୀମାକୁ ଉଠେଇ ଧରିଛି, ଦେହର ପୀଡ଼ା ଖାଇବାକୁ ତେଲ ମାଲିସ କରିଦେଇଛି, ତା ବୁଢ଼ୀମାର ଏଇ ଦୁଃଖ ସେ ଆଉ ସହିପାରେନି। ଧନୀ ସାହୁ ପାଖରେ ଟୋପେ କିରାସିନ ପାଇଁ କେଡ଼େ ନେହୁରା ହୁଏ, କିନ୍ତୁ ପାଏନି। ଦିନେ ଅନ୍ଧାରରେ ସେମିତି ଗୋଡ଼ ଖସି ତା ବୁଢ଼ୀମା ଆଖି ବୁଝିଲା, ଅପର୍ତ୍ତିର ଶାନ୍ତ ନିରୀହ ମନ ବିଦ୍ରୋହ କରି ଉଠିଲା, ଅବାରିତ ଅଶ୍ରୁ ବର୍ଷଣ କରି ସେ ତାର ଉଦ୍ବେଳିତ ଚିତ୍ତକୁ ଲଘୁ କରିବାକୁ ଚେଷ୍ଟା କଲା। ଅପର୍ତ୍ତିର ଭାରି କ୍ଷୋଭ, ସେ ଯେଉଁ ଭୂଇଁରେ ଫି ବର୍ଷା ସୁନା ଫଳାଏ ସେ ଭୂଇଁର ଫସଲ ଖାଏ ସାଉକାର, ତା ଉପାସିଆ ପେଟକୁ କିଛି ଯୋଗାଏ ନାହିଁ। ସମସ୍ତେ କହିଲେ ଅପର୍ତ୍ତିକୁ ତୁ ବାହ, ଅପର୍ତ୍ତି ବି ଭାବୁଥିଲା ସେୟା, ବୁଢ଼ୀମା ଆଖି ବୁଝିଲା ଦିନୁ ଗଣ୍ଡେ ଫୁଟେଇ ଦେବାକୁ କେହି ନାହାନ୍ତି, କିନ୍ତୁ ଯୁଦ୍ଧ ବେଳେ ଚିଜପାତି ମହଙ୍ଗାରେ ତାର ସାହସ ହେଲାନି। କେହି କେହି କହିଲେ ଉତ୍ତର ଦିଏ, ଲଢ଼େଇଟା ସରିଯାଉ, ନିଜେ ତ ଖାଇବାକୁ ପାଉନି, ଘରେ ହାତୀ ବାନ୍ଧିବି, ମୁହଁ ଜୋରରେ କିଛି ଦିନ ଏମିତି ମାରି ନେଲା ସିନା, କିନ୍ତୁ ମନର ଗୋଟିଏ ନିଭୃତ କୋଣରେ ଗୁରେଇର ଛବି ମଝିରେ ମଝିରେ ଝଲସି ଉଠି ତାକୁ ଅସ୍ଥିର କରିପକାଏ। ସବୁଦିନ ବଡ଼ି ଭୋରରୁ ହଳ ବଳଦ ଧରି ଅପର୍ତ୍ତି ବିଲକୁ ଗଲାବେଳେ ଗୁରେଇ ସାନ ସାଆନ୍ତଙ୍କ ପୋଖରୀରୁ ଗାଧେଇ ଫେରୁଥାଏ, ମୁଣ୍ଡରେ ଗୋଟିଏ ପାଣି ଭର୍ତ୍ତି ଗରା, କ୍ଷୀଣ କଟି ଓ ବାଁ ହାତର ବେଷ୍ଟନୀ ଭିତରେ ଆଉ ଗୋଟିଏ ଗରା ଧରି ଗୁରେଇ ତା ପାଖ ଦେଇ ଚାଲିଯାଏ। ଅପର୍ତ୍ତିର ଅବାଧ୍ୟ ଆଖି ଗୁରେଇର ସିକ୍ତ ବସନ ଭେଦ କରିଯାଏ, ଅଣ୍ଟା ପାଖ ଗରାରୁ ପାଣି ଚହଲି ଗୁରେର ଲୁଗା ଦେହରେ ଜଳି ଯାଇଥାଏ। ଅପରତି ମୁହଁ ଫେରେଇ ଚାହେଁ। କେତେଥର ସେ ଗୁରେଇ ପାଖରେ ଧରାପଡ଼ି ଯାଇଛି, କିନ୍ତୁ ଗୁରେଇ ଭର୍ସନା କରିବା ବଦଳରେ ତାର ସ୍ମିତ ହସ ଦ୍ୱାରା ତାକୁ ବରଂ ଉତ୍ସାହିତ କରିଛି। ଅପରତି ଆଉ ବେଶୀ ଦିନ ଏକା ଚଳିପାରିଲା ନାହିଁ। ଦିନେ ଗୁରେଇ ଗାଧୋଇ ଫେରିଲା ବେଳେ ସେ ତାକୁ ଅଟକେଇ ପଚାରିଲା। ଗୁରେଇ କୌଣସି ଆପତ୍ତି ନ କରି ହଁ ଭରିଲା। ଘମାଘୋଟ ଯୁଦ୍ଧ ବେଳେ ଅପରତି ବାହା ହେଲା। ଯେତେବେଳେ ପେଟକୁ ଦାନା କି ପିଠିକୁ କନା ମିଳୁନି, ଜାପାନୀ ମାଡ଼ି ଆସିଛି ସିଆଡ଼ୁ। ବାହାଘରର ପ୍ରଥମ ନିଶା କଟି ଯାଇଥାଏ। ତାଙ୍କର ଦରିଦ୍ର ସଂସାରର ଅଭାବଗୁଡ଼ିକ କ୍ରମେ ସ୍ପଷ୍ଟତର ହୋଇଉଠେ। କିଛିଦିନ ପରେ ଅପରତି ଦେଖିଲା ଗୁରେଇର ଖଦି ଦିଖଣ୍ଡି କେତେଠାଏଁ ଚିରିଚିରି ଗଲାଣି। କେତେ ଚେଷ୍ଟା କରି ମଧ୍ୟ ଅପରତି ଗୁରେଇ ପାଇଁ ଖଣ୍ଡେ ଖଦି କିଣିପାରେନି। ଯୁଦ୍ଧ ବଜାରରେ କିଳାପତେଇ କରି ଧନୀ ସାହୁ କୋଠା ବାଡ଼େଇବାକୁ ବସିଲାଣି। ପଇସା ଯାଚି ମଧ୍ୟ ଧନୀ ସାହୁଠୁ ସେ ଖଦି ଖଣ୍ଡେ ପାଇପାରିଲା ନାହିଁ। କେଡ଼େ ନେହୁରା ହେଲେ ବି କିଳାପତେଇ ଦେବାକୁ ତାର ବା ପଇସା କାହିଁ। ଗୁରେଇ ଚିରା ଶାଢ଼ୀରେ ତାର ପୂର୍ଣ୍ଣ ଅବୟବର ଲଜ୍ଜା ଆଉ ଢାଙ୍କି ପାରୁନି। ନିଜେ ଅପରତି ବି ଚାହିଁପାରୁନି ଗୁରେଇ ଆଡ଼େ। ବେଳେବେଳେ ଅପରତିର ମନରେ ରାଗ ହୁଏ, ଭାବେ ଧନୀ ସାହୁ ଦୋକାନରେ ନିଆଁ ଲଗେଇଦେବ, କିନ୍ତୁ କ'ଣ ଭାବି ପୁଣି ଦବିଯାଏ। ଦିନେ ଗାଁର ସମସ୍ତେ ଖବର ପାଇଲେ ସରକାର ଜିତିଛନ୍ତି। ସରକାରୀ କର୍ମଚାରୀମାନେ ଗାଁ ଗାଁ ବୁଲି ଖବରଟା ଶୁଣେଇ ଦେଇଗଲେ। ପ୍ରଚାର ବିଭାଗର ଲାଉଡ୍ ସ୍ପିକର ଗାଁ ଗଣ୍ଡା ଫଟେଇ ପକାଇଲେ। ସମସ୍ତେ ଖୁସି ହେଲେ। ଅପରତି ଖୁସି ହୋଇ ଭାବିଲା ଏଥର ନିଶ୍ଚୟ ତା ଦୁଃଖ ଯିବ। ଲୁଗାପଟା ଶସ୍ତା ହେବ, ତା ଗୁରେଇ ଆଉ ସତର ଗଇଁଠା ଖଦି ପିନ୍ଧିବନି। ଗୁରେଇ ଖଦିରେ ନଖ ବହଳରେ ମଇଳା ଜମିଲାଣି, କିନ୍ତୁ କ'ଣ କରାଯିବ, ସଫା କରିବାକୁ ବସିଲେ ତ ଖଦିଟି ପୁରପୁର ହୋଇ ଚିରିଯିବ। ସରକାର ଜିଣିଛନ୍ତି ବୋଲି ଗରିବ ଗୁରୁବାଙ୍କୁ ଲୁଗା ବଣ୍ଟା ହେବା ପାଇଁ ଡେଙ୍ଗୁରା ଦିଆହେଲା। ଅପରତି ପଚାରିଲା ଗୁରେଇକୁ, ଗୁରେଇ ଲୋ ଯିବୁ, ଲୁଗା ବଣ୍ଟା ହେଉଛି। ଏତେ ଦୁଃଖରେ ବି ଅପରତି ଉପରେ ଟିକିଏ ବିରକ୍ତ ନ ହୋଇ ଗୁରେଇ କହିଲା, ମୁଁ କେମିତି ଯିବି ମ, ଏଇ ଛିଣ୍ଡା ଲୁଗା ପିନ୍ଧି ମୁଣ୍ଡ ଛିଣ୍ଡି ପଡ଼ିବ ଏତେ ଲୋକଙ୍କ ଭିତରେ। ଅପରତି ବୁଝିଲା, ତେଣୁ ସେ ଏକା ଗଲା। ଖଣ୍ଡିଏ ଷ୍ଟାଣ୍ଡାର୍ଡ ଧୋତି ତାକୁ ମିଳିଲା। ଫେରିଆସି ଗୁରେଇକି ଧୋତିଟି ଦେଇ କହିଲା, ଯାଇଥିଲେ ଖଣ୍ଡେ ଲୁଗା ପାଇଥାନ୍ତୁ, ନେ ପିନ୍ଧି ଏଇଟାକୁ, ମୋର ଚଳିଯିବ। ଯୁଦ୍ଧ ସରିଗଲା। ସାହୁକାର କ୍ଷେତରେ ହଳ କଲାବେଳେ ଅପରତି ଆଉ ଉଡ଼ାଜାହାଜର ଘଁ ଘଁ ଶବ୍ଦ ଶୁଣିବାକୁ ପାଇଲା ନାହିଁ। ଦିନ ଗଡ଼ି ଚାଲିଲା, କିନ୍ତୁ ଚାଉଳ ଲୁଗା କିରାସିନ ଦର ଆଉ କମିଲା ନାହିଁ। ଅନାହାର ଅର୍ଦ୍ଧାହାର ଓ ଅଯତ୍ନରେ ଗୁରେଇର ସୁନ୍ଦର ପଣିଆ କମି ଆସିଲାଣି। ଦେଢ଼ ବର୍ଷ ଆଗରୁ ଯେଉଁ ମିଣିପି ପିନ୍ଧା ଖଦିଖଣ୍ଡିକ ଅପରତି ଦେଇଥିଲା ଗୁରେଇକି, ସେ ଖଣ୍ଡ ବି ଚିରିଚିରି ଆସିଲାଣି। କେତେଦିନେ ଫେର ସେ ପଇସା ଧରି ଯାଇ ଧନୀ ସାହୁ ଦୋକାନ ମୁହଁରେ ଠିଆ ହେଲା। ଧନୀ ସାହୁ କହିଲା, ଯା ଲୁଗା ନାହିଁ, ତିନିଟା ଟଙ୍କାରେ ଶାଢ଼ୀ କିଣିବ। ଅପରତି ନମ୍ର ସ୍ୱରରେ କହିଲା, ସାହୁଏ କେତେ ଥର ଫେରେଇ ଦେଲଣି, ଘରେ ସିଆଡ଼େ ଉଧୁ ନଙ୍ଗୁଳା ପାଣି ମାଠିଆ ଆଣିବାକୁ ପଦାକୁ ବାହାରି ପାରୁନାହାନ୍ତି। ଧନୀ ସାହୁ ଓଲଟି ଥଟା କରି କହିଲା, ପଠେଇ ଦେଉନୁ କା ପାଖକୁ, ସେ ଲୁଗା ପିନ୍ଧି ଛାଡ଼ିଦେବ। ଅପରତିର ସିରା ପ୍ରସିରା ଗୁଡ଼ାକ ରାଗରେ ଫୁଲି ଉଠିଲା, ଆଖି ଯୋଡ଼ାକ ଜଳି ଉଠିଲା। ଏଇ ଧନୀ ସାହୁ ଯୁଦ୍ଧ ଆଗରୁ ବ୍ରାହ୍ମଣ ସାହି କେଉଟ ସାହି ସାଇକି ସାହି ଘରକୁ ଘର ବୁଲି ପାଟ ଫୁଲେଇ ଛୁଞ୍ଚି ସୂତା ଗନ୍ଧ କର୍ପୂର ବିକୁଥିଲା। ତାର ଫେରେ ମୁହଁ ଉପରକୁ ହେଲାଣି, ଦାନ୍ତ ଚିପି ରାଗ ବନ୍ଦ କରି ଫେରିଆସିଲା ଅପରତି। ଗାଁ ଗାଁ ବୁଲି ଦେଶ ସେବକମାନେ ପ୍ରଚାର କଲେ, ସୂତା କାଟି ଲୁଗାର ଅଭାବ ଦୂର କର, ନିଜ ଗୋଡ଼ରେ ନିଜେ ଠିଆ ହୁଅ, ତା ନହେଲେ ଦାସତ୍ୱର ବେଡ଼ିରୁ ମୁକ୍ତିଲାଭ କରିପାରିବ ନାହିଁ। କେଡ଼େ କେଡ଼େ ଚାଷୀ ମୂଲିଆ ସଭା ହେଲା। କିଏ କହିଲା ଜମିଦାରକୁ କର ଦିଅନି, କିଏ କହିଲା ଧର୍ମଘଟ କର। ଅପରତି ସବୁ ଶୁଣେ, କିନ୍ତୁ କେହି ତାର ଖାଦ୍ୟ ପୋଷାକର କାର୍ଯ୍ୟକାରୀ ସମାଧାନ ପନ୍ଥା ଦେଖାନ୍ତି ନାହିଁ। ବିଭିନ୍ନ ରାଜନୈତିକ ଦଳର ବିଭିନ୍ନ ମତବାଦ ପ୍ରଚାରିତ ହୁଏ। ଅପାଠୁଆ ଅଳ୍ପଜ୍ଞାନୀ ଅପରତି ମୁଣ୍ଡରେ ସେସବୁ ଢୁକେନି। ଗୁରେଇର କ୍ଲିଷ୍ଟ ଉଲଗ୍ନ ଦେହ ତାକୁ ଅହରହ ପୀଡ଼ା ଦିଏ, ଲୁଚେଇ ରଖେ। ସନ୍ଧ୍ୟା ହେଲେ ସେ ଯାଏ ଗଡ଼ିଆକୁ କିମ୍ବା କୂଅରୁ ପାଣି ଆଣିବାକୁ ଅତି ସନ୍ଦର୍ପଣରେ। ଅପରତି କଳ ଭଳି ତା ସାହୁକାରର ପାଇଁ ହଳ କରେ। ପରସ୍ପରରେ ଅପରତି ଶୁଣିପାରେ ତା ଦେଶ ସ୍ୱାଧୀନ ହେବ, କିଛି ବୁଝିପାରେନି। ୟାକୁ ତାକୁ ପଚାରି କେବଳ ଏତିକି ବୁଝେ, ଆଉ କେଇଟା ଦିନ ଗଲେ ଗୋରା ଲୋକେ ଆମ ଦେଶରେ ଆଉ ରହିବେନି, ଆମରି ଦେଶର ଲୋକେ ଆମ ରାଇଜ ଚଳାଇବେ, କିଳାପତେଇ ଚୋରା ବଜାର ବନ୍ଦ ହୋଇଯିବ, ଲୁଗା କିରାସିନି ଚାଉଳ ଶସ୍ତା ହେବ, ଲାଞ୍ଚ ମିଛ ଆଉ ଦେଶରେ ରହିବନି। ଅପରତି ଭାରି ଖୁସି ହୋଇଯାଏ, ଆନନ୍ଦରେ ଗୁରେଇକି ଯାଏ କହେ, ଗୁରେଇ ଲୋ ଆମ ଦୁଃଖ ଏଥର ଯିବ, ଆମ ଲୋକମାନେ ଆମକୁ ଚଳାଇବେ, ଏଥର ଗୋରା ଲୋକମାନେ କୁଆଡ଼େ ତାଙ୍କ ନିଜ ଦେଶକୁ ଗଣ୍ଠିଲି ବୁଜୁଳା ବାନ୍ଧି ପଳାଇବେ। ଅପ୍ରତି ଉତ୍ସୁକ ହୋଇ ଚାହିଁ ରହେ ସେଇଦିନକୁ। 47 ସାଲ ଅଗଷ୍ଟ 15 ଉତ୍ସବ ହୁଏ। ଘରେ ଘରେ ତ୍ରିରଙ୍ଗୀ ଚକ୍ର ଚିହ୍ନିତ ପତାକା ଉଡ଼େ। ସ୍ୱାଧୀନ ଜୀବନର ଉଦ୍ଦାମ ପ୍ରବାହର ସଙ୍କେତ ଖେନି, ସାମ୍ୟ ମୈତ୍ରୀର ସଙ୍କେତ ଖେନି। ଅପ୍ରତି ଚାଳରେ ବି ଖଣ୍ଡିଏ ତ୍ରିରଙ୍ଗୀ ପତାକା ଉଡ଼େ। ଅପ୍ରତି ହସି ହସି ସେହି ପତାକା ଆଡ଼େ ଚାହିଁ ରହେ ଅପଲୋକ ଆଖିରେ। ସେ ଯେପରି ଦେଖିପାରେ ସେହି ପତାକା ଭିତରେ ତା ଗୁରେଇ ଭଲ ଭଲ ଖଦିମାନ ପିନ୍ଧି ହସି ହସି ତା ଆଡ଼େ ଚାହିଁଛି। ପୁଞ୍ଜିପତି ଧନୀ ସାହୁ ହାତରେ ପଡ଼ିଛି ବେଡ଼ି କିଳାପତେଇ କରି ଧରା ପଡ଼ିବାରୁ ଦିନ ଗଡ଼ି ଚାଲେ। ଗାନ୍ଧୀ ବୁଢ଼ାକୁ ଦେଶ ଭୁଲିଯାଏ, ତାର ମହତ ଆଦର୍ଶକୁ ବି ଭୁଲିଯାଏ। ତ୍ରିରଙ୍ଗୀ ପତାକାଟିର କଚା ରଙ୍ଗବାୟୁ ସଂଘାତରେ ଫିକା ପଡ଼ିଆସେ। ଅପ୍ରତି ସ୍ପଷ୍ଟ ଭାବରେ ବୁଝିପାରେନି ଦେଶରେ କି ପରିବର୍ତ୍ତନ ହେଲା। ଗାଁଟା ତ ଠିକ ଯେମିତି ଥିଲା ସେମିତି ଅଛି, ତା ଗୁରେଇ ତ ସେମିତି ଛିଣ୍ଡାକନା ପିନ୍ଧୁଛି, କାନସିରି କଇଁ ବେଣ୍ଟ ସିଝା ଖାଉଛି। ପରିବର୍ତ୍ତନ ତେବେ ହେଲା କେଉଁଠି? ହଳ ଛାଡ଼ିଦେଇ ଅପ୍ରତି ଆଣ୍ଠୁ ଉପରେ କହୁଣି ରଖି ହିଡ଼ ଉପରେ ବସି ଭାବେ, କିନ୍ତୁ କାହିଁକି ପରିବର୍ତ୍ତନ ତ କେଉଁଠି ଦେଖିନି। ଧନୀ ସାହୁର କଳା ବଜାର ତ ଠିକ ସେମିତି ଚାଲିଛି, ତାଙ୍କ ଗାଁ ପୋଖରୀ ଗୁଡ଼ାକରେ ତ ଦଳ ସେମିତି ଭର୍ତ୍ତି ହୋଇଛି, ମ୍ୟାଲେରିଆ ହଇଜାର ତ ଲୋକ ସେମିତି ମରୁଛନ୍ତି, ଗୁରେଇର ଛିଣ୍ଡା ଖଦିଟା ତ ସେମିତି ଦେଖାଯାଉଛି। କେବଳ ଗୋଟାଏ ବିଷୟରେ ଅପ୍ରତି ପରିବର୍ତ୍ତନ ଲକ୍ଷ୍ୟ କରେ। ଦେଶ ସ୍ୱାଧୀନ ହେବା ଆଗରୁ ଯେଉଁ ଲୋକମାନେ ଏଇ ଗାଁକୁ ମାସ ଭିତରେ ଅନ୍ତତଃ 2 ଥର ଆସି ସଭା ସମିତି କରି ସେମାନଙ୍କୁ ରାମରାଜ୍ୟର କଳ୍ପନା ପୁରୀକୁ ଘେନି ଯାଉଥିଲେ, ସ୍ୱାଧୀନତା ପରେ ଆଉ ସେମାନେ ଦେଖାଯାଉନାହାନ୍ତି। ଯେଉଁ କର୍ମୀ ଜଣଙ୍କ ଖାଲି ପାଦରେ ଆଣ୍ଠୁ ଉପରକୁ ମୋଟା ଖଦି ଖଣ୍ଡିଏ ପିନ୍ଧି କାନ୍ଧରେ ଝୁଲାମୁଣି ଝୁଲେଇ ଏ ଗାଁରେ କେତେଥର ସଭା ସମିତି କରି ଗାନ୍ଧୀଙ୍କର ଅହିଂସା ନୀତି, ସରଳ ଜୀବନଯାପନର ଆଦର୍ଶ ପ୍ରଚାର କରି ଯାଇଛନ୍ତି, ସିଏ କେବଳ ଥରେ ଏଇ ବାଟ ଦେଇ ଗୋଟେ ବଡ଼ ମଟର ଭିତରେ ବସି ଯାଉଥିବାର ଅପ୍ରତି ଦେଖିଛି। ବେଦନା ଓ ନୈରାଶ୍ୟରେ ଅପ୍ରତିର ହୃଦୟ ତନ୍ତ୍ରୀଗୁଡ଼ିକ ଛିଡ଼ିଯିବାର ଉପକ୍ରମ କରନ୍ତି। ଗୁରେଇର ଅନାହାର କ୍ଲିଷ୍ଟ ଉଲଗ୍ନ ଝାଉଁଳା ତନୁଲତାଟି ଆଡ଼େ ଚାହିଁ ତା ଆଖି ଜକେଇ ଆସେ। ଆଦରରେ ଗୁରେଇକି କୋଳ ଭିତରକୁ ଟାଣି ନେଇ ଦିନେ ଦିନେ ଅପ୍ରତି କହେ, ମୋତେ ବାହା ହୋଇ କେତେ ଦୁଃଖ ପାଇଲୁ ଗୁରେଇ, ଉଦ୍ନଙ୍ଗଳା ହୋଇ ଦିନ ବିତେଇଲୁ। ଅନ୍ୟଆଡ଼େ ମୁହଁ ଘୁରେଇ ପୁଣି କହେ, ତୁ ଯଦି ଆଉ କାହାକୁ ଦ୍ୱିତୀୟ ହେବାକୁ ଚାହୁଁ ମୋର କିଛି ଆପତ୍ତି ନାହିଁ। ଅଭିମାନ ଓ ରାଗରେ ଗୁରେଇର ଆଖି ଦୁଇଟା ଦପ୍ ଦପ୍ କରି ଜଳି ଉଠେ। ଅପ୍ରତି ମୁହଁକୁ ଚାହିଁ ଦୃପ୍ତ ଗଳାରେ କହେ, ମୋତେ ଛାଡ଼ପତ୍ର ଦେବାକୁ ଯଦି ତମର ଇଚ୍ଛା ହେଉଛି ଦଉନ, ମୋର କ'ଣ ହେଇଛି ଯେ ମୁଁ ଦ୍ୱିତୀୟ ହେବି, ମୁଁ ଲଙ୍ଗଳା ହେଉଛି, ତମେ କେଉଁଟା ହେଉଛ। ଗୁରେଇ ଅପ୍ରତିର ଦୁଇ ବଳିଷ୍ଠ ଜଙ୍ଘ ଭିତରେ ନିଜର ମୁହଁକୁ ମାଡ଼ି ରଖି କଇଁ କଇଁ ହୋଇ କାନ୍ଦି ଉଠେ। ଅପ୍ରତି ଏଇ ବିରାଟ ନଗ୍ନ ଦାରିଦ୍ର୍ୟ ଭିତରେ ବି ଏଇ ଯେଉଁ ଗୌରବ ଟିକକ ଲାଭ କରେ ସେଥିରେ ତାର ମୁଖରେ ଫୁଟେ ପୁଲକର ପଦ୍ମ। ଗୁରେଇର ନୁଖୁରା ଘଞ୍ଚ କେଶଗୁଚ୍ଛକୁ ଧରି ସେ ଆଦରରେ ଝିଙ୍କି ଦେଇ କହେ, ଗୁରେଇ ତୁ କ'ଣ ମୋ କଥାକୁ ସତ ଗଲୁ। ଗୁରେଇ କିଛି ଉତ୍ତର ନ ଦେଇ ମୁହଁ ଲୁଚେଇ ବସି ରହେ। ଅପ୍ରତି ଭାବି ବସେ, ଏଇ କେତେ ବର୍ଷ ଧରି ସେ ଗୁରେଇକୁ କେତେ ଆଶା ଆଶ୍ୱାସନା ନ ଦେଇଛି, ଉଜ୍ଜଳ ଭବିଷ୍ୟତର କେତେ ଚିତ୍ର ତା ଆଖି ଆଗରେ ନ ଦେଖେଇଛି। ସରଳ ମନରେ ଗୁରେଇ ସେସବୁକୁ ବିଶ୍ୱାସ କରିଛି। ଅପ୍ରତି ଭାବେ ତାର ଏ ଦୈନ୍ୟ ପାଇଁ ସେ ପ୍ରତିଶୋଧ ନେବ କାହା ଉପରେ। ଅପ୍ରତି ଠିକ କଲା ନିଜ ଦୁଃଖ ତାକୁ ନିଜେ ଘୁଞ୍ଚେଇବାକୁ ହେବ। ନୈଶ ଅନ୍ଧକାର ଭିତରେ ସେଦିନ ଚାଲିଲା ଧନୀ ସାହୁର ଦୋକାନ ଆଡ଼େ। ନିଦ ମଳମଳ ଆଖିରେ ଗୁରେଇ ଉଠି ବସି ଦେଖିଲା ଅପ୍ରତି ଦୁଇଖଣ୍ଡ ମାଇପି ପିନ୍ଧା ଖଦି ଧରି ତା ପାଖରେ ବସିଛି। କିଛି ବୁଝି ନ ପାରି ପଚାରିଲା, ଖଦି କେଉଁଠୁ ଆଣିଲ? ଅପ୍ରତି ହସି ହସି କହିଲା, ଯେଉଁଠୁ ଆଣିଲି, ତୁ ଗାଧୋଇ ପାଧୋଇ ପିନ୍ଧିବୁଟି ଆଗ ଖଣ୍ଡେ ବେଗି, ମୁଁ ଆଉ ତୁଆଡ଼େ ଅନେଇ ପାରୁନି। ସନ୍ଦିଗ୍ଧ ଦୃଷ୍ଟିରେ ଗୁରେଇ ତା ଆଡ଼େ ଚାହିଁ କହିଲା, ଯେଉଁଠୁ ଆଣିଲ କ'ଣ ମ, ରାତି ରାତି କ'ଣ ଚାଳ ବାଟ ଦେଇ ଅଇଲା? ଅପ୍ରତି ଇତସ୍ତତ ହୋଇ ଶେଷକୁ କହିଲା, ଧନୀ ସାହୁ ଦୋକାନରୁ ଚୋରି କରିଛି। ଚମକି ପଡ଼ି ଗୁରେଇ କହିଲା, ଚୋରି? ହଁ ଚୋରି, କ'ଣ ହୋଇଗଲା ସେଉଠୁ, କିଏ ନ କରୁଛି ଚୋରି? ଧନୀ ସାହୁ କିଳାପତେଇ କରି ଟଙ୍କାକ ଜାଗାରେ 5 ଟଙ୍କା ନେଉଛି, ସେଇଟା କ'ଣ ଚୋରି ନୁହେଁ? ଯେଉଁ ବାବୁମାନେ ଜାଣିଶୁଣି ତାକୁ ଛାଡ଼ି ଦେଉଛନ୍ତି ସେମାନେ ସବୁ କ'ଣ ଭଲ ଲୋକ? ଯେଉଁ ସାହୁକାର ଆମକୁ ଖଟେଇ ଆମର ତଣ୍ଟି ଚିପି ଖଜଣା ଅସୁଲ କରୁଛି ସିଏ କ'ଣ ଚୋର ନୁହେଁ? ଆଉ ମୁଁ ଖାଇବାକୁ ପାଉନି ପିନ୍ଧିବାକୁ ପାଉନି, ଚୋରି କଲେ ତ କ'ଣ ହେଲା? ଗୁରେଇ ଭୟାତଙ୍କ ଗଳାରେ କହିଲା, ଯଦି ଧରାପଡ଼। ଅପ୍ରତି ନିର୍ଭୀକ ଭାବରେ ଉତ୍ତର ଦେଲା, ଧରା ପଡ଼ିଲେ ପଡ଼ିବା, ତା ଆଗରୁ ତୁ ଖଣ୍ଡେ ଲୁଗା ହେଲେ ପିନ୍ଧି ପକେଇଥା, ଛିଣ୍ଡା ଲୁଗାଗୁଡ଼ିକ ଏଇ ଅଗଣାରେ ପକେଇଦେ, ଆଉ ଏଇ ଯେଉଁ ଶାଢ଼ୀ ଖଣ୍ଡକ ପାଉଁଶ ଗଦା ଭିତରେ ଲୁଚେଇ ଦିଆ। ଯା ଯା ବେଗି ସବୁ କରିପକା। ଗୁରେଇ ଅପର୍ତ୍ତି କହିଲା ପ୍ରକାରେ ସବୁ କରିଗଲା ଶଙ୍କିତ ଚିତ୍ତରେ। ବାରଟା ବେଳକୁ ପୋଲିସ ଆସି ଅପର୍ତ୍ତିର ଘର ଖାନତଲାସ କଲା। ଗୁରେଇ ନୂଆ ଶାଢ଼ୀଟା ପିନ୍ଧି ଲଜ୍ଜାବନତ ମୁଖରେ ଠିଆ ହେଲା ପୋଲିସ ସାମ୍ନାରେ। ଗୁରେଇର ପିନ୍ଧା ଶାଢ଼ୀକୁ ଦେଖି ପୋଲିସ ପଚାରିଲା ଅପର୍ତ୍ତିକୁ, ଏ ଶାଢ଼ୀଟା କୋଉଠୁ ପାଇଲୁ? ଟିକେ ବି ଶଙ୍କି ନ ଯାଇ ଅପର୍ତ୍ତି ଉତ୍ତର ଦେଲା, କିଣିଛି। ପୋଲିସ ପଚାରିଲା, କୋଉଠୁ କିଣିଲୁ? ହେଇ ଯିଏ ଆପଣଙ୍କ ସାଥିରେ ଆଇଛି, ଧନୀ ସାହୁ ପାଖରୁ କିଣିଛି ଏଇ ରବିବାର ଦିନ। ଧନୀ ସାହୁ ଆଡ଼େ ଚାହିଁ ପୋଲିସ ପଚାରିଲା, କିଓ ବିକିଛ? ଆଖି ଦୁଇଟା ବଡ଼ ବଡ଼ କରି ହାତ ଯୋଡ଼ି ଧନୀ ସାହୁ କହିଲା, ନାହିଁ ଆଜ୍ଞା, ଖାତା ଦେଖନ୍ତୁ, ତା ଦସ୍ତଖତ ନଥିବ। ଅପର୍ତ୍ତି ଶ୍ଳେଷ ମିଶା ଗଳାରେ କହିଲା, ଦସ୍ତଖତ ଆସିବ କୋଉଠୁ ସାହୁଏ? ରାତି ବାରଟା ବେଳେ ଚୋରଙ୍କ ଭଳି ବାଡ଼ିପଟେ ତ ନୁଗା ବିକିବ କିଳା ପୋତେଇରେ। 2.5 ଟଙ୍କାର ଖଦି ଖଣ୍ଡକୁ ତ ମୋଠୁ 5 ଟଙ୍କା ଶୁକାଇ ନେଲ, ଅନ୍ଧାରିଆ ବେଉସା। ଅବିକା ମୋତେ ଚୋର କରିବାକୁ ବସିଛ? କ'ଣ କିଏ ସାହୁଏ? ପୋଲିସ ଆଡ଼େ ଚାହିଁ ପଚାରିଲା, ଆଜ୍ଞା ମୁଁ ଚୋର କି ନୁହେଁ ପଚାରନ୍ତୁ ସବୁ ଗାଁବାଲାଙ୍କୁ, ଆଉ ସେମାନଙ୍କୁ ପଚାରନ୍ତୁ ଧନୀ ସାହୁ କିଳା ପୋତେଇରେ ଲୁଗା ବିକେ କି ନାହିଁ, ତାଙ୍କରି ଭିତରେ ବି କେତେକ କିଣିଥିବେ। ପୋଲିସ ଧନୀ ସାହୁକୁ ପଚାରିଲା, ତମର କେତେ ଯୋଡ଼ା ଲୁଗା ଚୋରି ଯାଇଛି? ଧନୀ ସାହୁ ଥଙ୍ଗେଇ ମଙ୍ଗେଇ ମନେ ପକାଇଲା ଭଳି ଆଖି ଉପରକୁ କରି କହିଲା, ଆଜ୍ଞା 10-15 ଯୋଡ଼ା। ଧମକ ଦେଇ ସବ୍ ଇନ୍ସପେକ୍ଟର କହିଲେ, ଠିକ କେଇଟା ଜାଣିନ? କଣ୍ଟ୍ରୋଲ ଦୋକାନ ତମର, ଲୁଗା ହିସାବ ଠିକ ରଖିନ? ଧନୀ ସାହୁ ପାଟି ପାକୁ ପାକୁ କଲା। ପୋଲିସ ଅପର୍ତ୍ତିର ଘର ବାଡ଼ି ସବୁ ଟିକ୍ନିକ୍ କରି ଖୋଜି କେଉଁଠି କିଛି ନ ପାଇ ଧନୀ ସାହୁ ଆଡ଼େ ଚାହିଁ କହିଲେ, ଇଆଡ଼େ ଚୋରି ଯିବା ବାହାନା ଦେଖେଇ ସିଆଡ଼େ କିଳାପତି ଚାଲିଛି, ନାଇଁ ଆସ ତମ ଦୋକାନ ଖାନତଲାସ କରିବି, ତମେ ବଡ଼ ସୁବିଧା ଲୋକ ନୁହେଁ ତ? ପୋଲିସ ଆଗେଇ ଚାଲିଲା, ପଛେ ପଛେ ଧନୀ ସାହୁ ଚୋରଙ୍କ ଭଳି ଥରି ଥରି ହାତ ଯୋଡ଼ି ଯୋଡ଼ି ଚାଲିଲା। ଅପର୍ତ୍ତି ଚାହିଁଲା ଗୁରେଇ ଆଡ଼େ ହସି ହସି। ଗୁରେଇ ପଚାରିଲା ଆଶ୍ଚର୍ଯ୍ୟ ହୋଇ, ତମେ ଏତେ ଗୁଡ଼ାଏ ମିଛ କହିଗଲ ପୋଲିସ ଆଗରେ, ମୋ ଛାତି ଥରୁଥିଲା। ଅପର୍ତ୍ତି କହିଲା, ନେଇ ଆଣି ଥୋଇ ଜାଣିଲେ ଚୋରି ବିଦ୍ୟା ଭଲ। ଗୁରେଇ ବ୍ୟସ୍ତ ହୋଇ କହି ଉଠିଲା, ନାଇଁ ନାଇଁ ନାଇଁ, ଆମେ ଶୁଖି ଶୁଖି ଲଙ୍ଗଳା ହୋଇ ମରିବା ପଛେ ତମେ ଏମିତି କୋଉଠୁ ଚୋରି କରନି, ମୋ ଛାତି ଧଡ଼ଧଡ଼ ହେଉଛି। ଅପର୍ତ୍ତି କିଛି ସମୟ ଚୁପ୍ ହୋଇ ବସି ତାପରେ ଆଖି ଛଳ ଛଳ କରି ବ୍ୟଥାତୁର କଣ୍ଠରେ କହିଲା, ଗୁରେଇ ଚୋରି କ'ଣ ମୁଁ ସଉକରେ କଲି? ବଡ଼ ଲୋକମାନେ ସଉକରେ ହଜାର ହଜାର ଚୋରି କରୁଛନ୍ତି, ଆମେ ଲଙ୍ଗଳା ହେଉଛେ, ଲୁଗା ବି ଆମେ ଚୋରି କରିପାରିବାନି ଖାଲି ନିଜର ମାନମହତ ଘୋଡ଼େଇବା ପାଇଁ। ସମସ୍ତେ କହିଲେ, ଆମ ଦେଶ ସ୍ୱାଧୀନ ହେଲେ ଆମ ଦୁଃଖ ପାଣି ପରି ବହିଯିବ, କିନ୍ତୁ କାହିଁ? ଗୁରେଇ ଉତ୍ତ୍ୟକ୍ତ ଅପର୍ତ୍ତି କାନ୍ଧରେ ହାତ ରଖି କହିଲା, ନାଇଁ ନାଇଁ, ତମେ ମୋର ମୁଣ୍ଡ ଖାଅ, ଯିଏ ଯାହା କରୁଛି କରୁ, ତମେ ସେସବୁ ନିଉଛୁଣା କାମ ଆଉ କେବେ କରିବନି, ଦୁଃଖ ଆମର ଦିନେ ନା ଦିନେ ଘୁଞ୍ଚିବ, ସବୁଦିନ କ'ଣ ଆଉ ଏକା ଯାଉଥିବ? ଅପର୍ତ୍ତି ଗୁରେଇ ଆଡ଼େ ଚାହିଁ କହିଲା, ଗୁରେଇ ଭଲ ନ କହିଲେ ଦୁଃଖ ଭୋଗିବାକୁ ହୁଏ। ଗୁରେଇ କହିଲା, ହଉ ଦୁଃଖ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ସୁଅ ମୁହଁର ପତର। ରହିଲୁ, ନମସ୍କାର।